ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, 22ତମ ଏସିଆନ୍ ଭାରତ ସମ୍ମିଳନୀକୁ ଆଭାସୀ ମାଧ୍ୟମରେ ଆସନ୍ତାକାଲି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ. ବିହାର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ପ୍ରଚାର କଲେ ବରିଷ୍ଠ ବିଜେପି ନେତା ଅମିତ ଶାହା. ରାଜସ୍ଥାନର ଜୈସଲମର୍ରେ ଅନୁଷ୍ଠିତ ସେନା କମାଣ୍ଡର ସମ୍ମିଳନୀରେ ଯୋଗଦେଇ ଡିଜିଟାଲ୍ ଓ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କଲେ ପ୍ରତିରକ୍ଷା ମନ୍ତ୍ରୀ. ଆସନ୍ତା 2 ବର୍ଷ ମଧ୍ୟରେ ସ୍ୱଦେଶୀ ଜ୍ଞାନକୌଶଳରେ ମୋବାଇଲ୍ ଫୋନ୍ ଯନ୍ତ୍ରାଂଶର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବ ଭାରତ, କହିଲେ ବିଭାଗୀୟ ମନ୍ତ୍ରୀ. ଏବଂ ସିଡ୍ନୀ ଦିନିକିଆ ତୃତୀୟ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ 9 ୱିକେଟ୍ରେ ପରାସ୍ତ କଲା ଭାରତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି 22ତମ ଏସିଆନ୍ ଭାରତ ସମ୍ମିଳନୀରେ ଆଭାସୀ ମାଧ୍ୟମରେ ଯୋଗଦେବେ। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ୍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ମଧ୍ୟ ଏହି ସମ୍ମିଳନୀର ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। ଏସିଆନ୍ ଭାରତ ରଣନୈତିକ ଭାଗିଦାରିତା ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲାଗି ଦ୍ୱିପକ୍ଷୀୟ ପ୍ରତିବଦ୍ଧତାକୁ ମଧ୍ୟ ଶ୍ରୀ ମୋଦି ସୁନିଶ୍ଚିତ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଏସ୍ସିଓ ନେତାମାନେ ମିଳିତ ଭାବେ ଏସିଆନ୍ ଭାରତ ସମ୍ମିଳନୀର ବିକାଶ ସମ୍ପର୍କରେ ସମୀକ୍ଷା କରିବା ସହିତ ବ୍ୟାପକ ରଣନୈତିକ ଭାଗିଦାରୀ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବେ। ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଏନ୍ଡିଏ ଏବଂ ମହାଗଠବନ୍ଧନର ବରିଷ୍ଠ ନେତାମାନେ ବିଭିନ୍ନ ସ୍ଥାନରେ ପ୍ରଚାର କରୁଛନ୍ତି। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଖଗରିଆଠାରେ ଏକ ନିର୍ବାଚନ ର୍ୟାଲିକୁ ସମ୍ବୋଧିତ କରିଛନ୍ତି। ପରେ ମୁଙ୍ଗେର ଏବଂ ନାଳନ୍ଦା ଜିଲ୍ଲାରେ ଶ୍ରୀ ଶାହା ଅନ୍ୟ 2 ଜନସମାବେଶରେ ସମ୍ବୋଧିତ କରିଛନ୍ତି। ଅନ୍ୟପକ୍ଷରେ ଖଗରିଆଠାରେ ଆର୍ଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବଙ୍କ ଅନୁଷ୍ଠିତ ହେବାକୁ ଥିବା ଏକ ଜନସଭାକୁ ସ୍ଥଗିତ ରଖାଯାଇଛି। ପାଟନାଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଶ୍ରୀ ଯାଦବ ଭାରତୀୟ ଜନତା ପାର୍ଟି ନକାରାତ୍ମକ ରାଜନୀତି କରୁଥିବାର ଅଭିଯୋଗ କରିଛନ୍ତି। ସେହିପରି ଜନସ୍ୱରାଜ ପାର୍ଟି ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ମଧ୍ୟ ଏନ୍ଡିଏ ସରକାରଙ୍କୁ ସମାଲୋଚନା କରିଛନ୍ତି। ରାଜସ୍ଥାନର ଜୈସଲମର୍ରେ ଅନୁଷ୍ଠିତ ସେନା କମାଣ୍ଡର ସମ୍ମିଳନୀ ଏସ୍ସିସିରେ ଯୋଗଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନେକ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ଏବଂ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି। ସେନାର ଡିଜିଟାଲ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କୋଣାର୍କ ଏବଂ ଫାୟାର ଆଣ୍ଡ ଫ୍ୟୁରି କର୍ପସ୍ ପାଇଁ ଏଜ୍ ଡାଟା ସେଣ୍ଟରକୁ ଲୋକାର୍ପଣ କରିଛନ୍ତି। ଏହି ଡାଟା ସେଣ୍ଟର କ୍ରିୟାଶୀଳ ହେବା ଫଳରେ ଦ୍ରୁତ, ସୁରକ୍ଷିତ ଏବଂ କମ୍ ସମୟରେ ଡାଟା ପ୍ରକ୍ରିୟାକରଣ ସମ୍ଭବ ହୋଇପାରିବ। ପ୍ରତିରକ୍ଷା ମନ୍ତ୍ରୀ ଆଧୁନିକ ଉପକରଣ ସହାୟତା ଲାଇନ୍ ଇଏଚ୍ଏଲ୍ ପୋର୍ଟାଲ୍ର ମଧ୍ୟ ଶୁଭାରମ୍ଭ କରିଛନ୍ତି, ଯାହା ସମଗ୍ର ସେନା ବାହିନୀରେ କୃତ୍ରିମ ବୁଦ୍ଧିମତାକୁ ସକ୍ଷମ କରିବା ସହ ବୈଷୟିକ ସହାୟତା ପ୍ରଦାନ କରିବ। ଏହି ଅବସରରେ ଶ୍ରୀ ସିଂ ସୈନିକ ଯାତ୍ରୀ ମିତ୍ର ଆପ୍ର ଶୁଭାରମ୍ଭ କରିଛନ୍ତି, ଯେଉଁଥିରେ 1200ରୁ ଅଧିକ ଟ୍ରେନ୍ରେ ଡିଫେନ୍ସ ଡ୍ୟୁଟି କୋଟା ସିଟ୍ଗୁଡ଼ିକୁ ଡିଜିଟାଲ୍ ମାଧ୍ୟମରେ ବିନିଯୋଗ କରାଯିବ। ସେନା କର୍ମଚାରୀଙ୍କ ଯାତ୍ରାକୁ ସୁଗମ କରିବା ପାଇଁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି ବୋଲି ଭାରତୀୟ ସେନାର ଅତିରିକ୍ତ ଜନସୂଚନା ମହାନିର୍ଦ୍ଦେଶାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କୁହାଯାଇଛି। ଏହି ବ୍ୟବସ୍ଥା ଆରମ୍ଭ ହେବା ଫଳରେ ସେନା କର୍ମଚାରୀଙ୍କ ପରିଚାଳନା ଦକ୍ଷତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ସ୍ୱାସ୍ଥ୍ୟ ଯତ୍ନ ଗବେଷଣା କ୍ଷେତ୍ରରେ ବିଶ୍ୱସ୍ତରୀୟ ଉପଲବ୍ଧତା ହାସଲ କରିବା ପାଇଁ ଘରୋଇ ସ୍ୱାସ୍ଥ୍ୟସେବା ସଂସ୍ଥାଗୁଡ଼ିକର ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୟୁନିଭର୍ସିଟି କଲେଜ ଅଫ୍ ମେଡିକାଲ୍ ସାଇନ୍ସର 54ତମ ପ୍ରତିଷ୍ଠା ଦିବସ ଏବଂ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ସେ ଏହା କହିଛନ୍ତି। ଡକ୍ଟର ସିଂ ଶିକ୍ଷାଦାନ, ଗବେଷଣା ଏବଂ ଶିଳ୍ପ ମଧ୍ୟରେ ସମନ୍ୱୟ ରକ୍ଷା କରି ଏ ଦିଗରେ ଅଗ୍ରସର ହେବାକୁ ଆହ୍ୱାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମହାକାଶ, ପରମାଣୁ ଏବଂ ଜୈବ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଘରୋଇ କ୍ଷେତ୍ର ପାଇଁ ସୁଯୋଗ ପ୍ରଦାନ କରି ସରକାରୀ ଏବଂ ଘରୋଇ କ୍ଷେତ୍ର ମଧ୍ୟରେ ବ୍ୟବଧାନକୁ ଦୂର କରିବାରେ ଏହା ସହାୟକ ହେବ ବୋଲି କହିଛନ୍ତି। ଦେଶରେ 10 ବର୍ଷ ପୂର୍ବେ ଭେଷଜ ବିଜ୍ଞାନ କ୍ଷେତ୍ରରେ 45,000 MBBS ଆସନ ଥିବାବେଳେ ବର୍ତ୍ତମାନ ଏହା 1,50,000କୁ ବୃଦ୍ଧି ପାଇଛି। ସରକାର ଡାକ୍ତରୀ ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ କରିବା ସହ ଏ କ୍ଷେତ୍ରରେ ମହିଳା ଡାକ୍ତରମାନଙ୍କୁ ଯୋଗଦାନ କରିବାକୁ ପଥ ଉନ୍ମକ୍ତ କରିଛନ୍ତି। ଆୟୁଷ୍ମାନ ଭାରତ ଏବଂ ଜନଔଷଧି କେନ୍ଦ୍ର ଭଳି ପରିବର୍ତ୍ତନକାରୀ ପଦକ୍ଷେପ ଯୋଗୁଁ ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଲଭ ସୁଗମ କରାଯାଇପାରିଛି ବୋଲି ସେ କହିଛନ୍ତି। ଡକ୍ଟର ସିଂ ଏମ୍ବିବିଏସ୍ ଛାତ୍ରଛାତ୍ରୀମାନଙ୍କୁ 2047 ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ସହାୟକ ହେବାକୁ ଆହ୍ୱାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରଥମ ସ୍ୱଦେଶୀ ଜିନ୍ ଥେରାପି, ସ୍ୱଦେଶୀ ଆଣ୍ଟିବାୟୋଟିକ୍, ଶ୍ୱାସକ୍ରିୟା ସଂକ୍ରମଣ ବିରୁଦ୍ଧରେ ପ୍ରଭାବଶାଳୀ ପ୍ରଣାଳୀ ଏବଂ ଡେଙ୍ଗୁ ଓ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ନୂତନ ଟିକା ପ୍ରସ୍ତୁତି କ୍ଷେତ୍ରରେ ଆଲୋକପାତ କରିଛନ୍ତି। ଏ ଅବସରରେ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଡକ୍ଟର ସିଂ ପଦକ ଓ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର 54 ବର୍ଷର ଯାତ୍ରା ସମ୍ବନ୍ଧିତ ଏକ ସ୍କାରକୀ ପୁସ୍ତକର ଉନ୍ମୋଚନ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇଲେକ୍ଟ୍ରୋନିକ୍ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଆସନ୍ତା 2 ବର୍ଷ ମଧ୍ୟରେ ଭାରତ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରି ମୋବାଇଲ୍ ଫୋନ୍ ଯନ୍ତ୍ରାଂଶର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଆତ୍ମନିର୍ଭରଶୀଳ ହୋଇପାରିବ। ଦେଶରେ ସିସିଟିଭି ସମେତ ବିଭିନ୍ନ ଆପ୍ଲିକେସନ୍ ପାଇଁ ଚିପ୍ସେଟ୍ ମଧ୍ୟ ବିକଶିତ କରାଯାଉଛି। ଆଜି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ସର୍ଭର ସମେତ ଉଚ୍ଚ କାର୍ଯ୍ୟଦକ୍ଷତା କମ୍ପ୍ୟୁଟିଂ ପାଇଁ ଶକ୍ତି ଦକ୍ଷ ମାଇକ୍ରୋ ପ୍ରୋସେସର ବିକଶିତ କରିବା ପାଇଁ ସରକାର 200 କୋଟି ଟଙ୍କା ଅଧିକ ଅର୍ଥ ବିନିଯୋଗ କରିଛନ୍ତି। ଏପର୍ଯ୍ୟନ୍ତ 12 ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ଜୋହୋ ସ୍ୱଦେଶୀ ଡିଜିଟାଲ୍ କମ୍ପାନୀରେ ସାମିଲ ହୋଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଭିଡ଼ିଓ ଏବଂ ଅନ୍ଲାଇନ୍ ବିଷୟବସ୍ତୁର ସତ୍ୟତା ଯାଞ୍ଚ କରିବା ପାଇଁ ଏକ ଚାଟ୍ବଟ୍ ବିକଶିତ କରାଯାଉଛି ଯାହା ନକଲି ବିଷୟବସ୍ତୁର ବ୍ୟବହାରକୁ ରୋକିପାରିବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ପର୍ବପର୍ବାଣୀ ସମୟରେ ଏପର୍ଯ୍ୟନ୍ତ ପ୍ରାୟ 1,50,00,000 ଯାତ୍ରୀ ରେଳଯାତ୍ରା କରିଛନ୍ତି। ସେ କହିଛନ୍ତି ପର୍ବପର୍ବାଣୀ ଋତୁ ଶେଷ ସୁଦ୍ଧା 2,50,00,000ରୁ ଅଧିକ ଯାତ୍ରୀ ରେଳରେ ଯାତ୍ରା କରିବାର ଅନୁମାନ କରାଯାଉଛି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଶ୍ରୀ ବୈଷ୍ଣବ କହିଛନ୍ତି ସୁଗମ ଭିଡ଼ ପରିଚାଳନା ପାଇଁ 30 ଷ୍ଟେସନରେ ବିସ୍ତୀର୍ଣ୍ଣ ରହଣୀ ସ୍ଥାନର ବ୍ୟବସ୍ଥା କରାଯାଇଛି। ପୂର୍ବ ସରକାରଙ୍କ କାର୍ଯ୍ୟକାଳରେ ସ୍ୱତନ୍ତ୍ର ଟ୍ରେନ୍ ପରିଚାଳନା ବିଷୟରେ ଆଲୋଚନା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦଙ୍କ କାର୍ଯ୍ୟକାଳରେ ଦୀପାବଳି ଏବଂ ଛଟ୍ ପର୍ବ ସମୟରେ 178 ସ୍ୱତନ୍ତ୍ର ଟ୍ରେନ୍ ଚାଲିଥିଲା ଯାହାର ସଂଖ୍ୟା ଏବେ 13,000ରୁ ଅଧିକ ହୋଇଛି। ସମଗ୍ର ଦେଶରେ ଗତ ସେପ୍ଟେମ୍ବର 22 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଜିଏସ୍ଟି ସଞ୍ଚୟ ଉତ୍ସବ ଅବସରରେ ବିଭିନ୍ନ ସାମଗ୍ରୀ ଉପରୁ ଜିଏସ୍ଟି ହ୍ରାସ କରି ସାଧାରଣ ନାଗରିକମାନଙ୍କୁ ଲାଭାନ୍ୱିତ କରିଆସୁଛନ୍ତି। ଏ କ୍ଷେତ୍ରରେ ଆଜି ଆସନ୍ତୁ ଶୁଣିବା ସରକାର ଜୋତା ଶିଳ୍ପ କ୍ଷେତ୍ରରେ ଜିଏସ୍ଟି ହ୍ରାସ କରିବା ଫଳରେ ସାଧାରଣ ଲୋକମାନେ କିଭଳି ଉପକୃତ ହୋଇଛନ୍ତି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ପଦକ୍ଷେପ ସ୍ୱରୂପ ଚମଡ଼ା ଏବଂ ଜୋତା ଶିଳ୍ପ କ୍ଷେତ୍ରରେ ସରକାର 12%-5% ଜିଏସ୍ଟି ହ୍ରାସ କରିବା ଫଳରେ ସାଧାରଣ ଲୋକମାନେ ଉପକୃତ ହୋଇଛନ୍ତି। ବିଭିନ୍ନ କିସମର ଜୋତାରେ ଦର ହ୍ରାସ ହେବା ଦ୍ୱାରା ସାଧାରଣ ଲୋକମାନେ ନିଜ ପସନ୍ଦ ମୁତାବକ ଜୋତା ଏବଂ ଚମଡ଼ା ସାମଗ୍ରୀ କିଣି ଉପକୃତ ହୋଇଛନ୍ତି। ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ସତୀଶ ଶାହଙ୍କର ଆଜି 74 ବର୍ଷରେ ପରଲୋକ ହୋଇଛି। ଚଳଚ୍ଚିତ୍ର ଏବଂ ଟେଲିଭିଜନ କଳାକାର ସଂଘ ସିଣ୍ଟା ପକ୍ଷରୁ କୁହାଯାଇଛି ସ୍ୱର୍ଗତ ଶାହା କିଡ୍ନୀ ରୋଗରେ ପୀଡ଼ିତ ଥିଲେ। ମୁମ୍ବାଇସ୍ଥିତ ହିନ୍ଦୁଜା ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବୋଲି ଜଣାପଡ଼ିଛି। ତାଙ୍କର ଅନ୍ତିମ ସଂସ୍କାର ଆସନ୍ତାକାଲି କରାଯିବ। ଖେଳ ଖବର ସିଡ୍ନୀଠାରେ ଅନୁଷ୍ଠିତ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଭାରତ ଅଷ୍ଟ୍ରେଲିଆକୁ 9 ୱିକେଟ୍ରେ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ 237 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ରୋହିତ ଶର୍ମାଙ୍କ 33ତମ ଚିତ୍ତାକର୍ଷକ ଶତକ ଏବଂ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ 237 ରନ୍ର ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିପାରିଥିଲା। ତେବେ ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ 2 ମ୍ୟାଚ୍ରେ ବିଜୟ ହାସଲ କରି 2-1 ଏହି ସିରିଜ୍ ବିଜୟୀ ହୋଇଛି। ଅଷ୍ଟ୍ରେଲିଆ ପକ୍ଷରୁ ମ୍ୟାଟ୍ ରେନ୍ ସର୍ବାଧିକ 56 ରନ୍ କରିଥିବାବେଳେ ମିଚେଲ୍ ମାର୍ସ 41, ମାଥ୍ୟୁ ସଟ୍ 30 ରନ୍ କରିଥିଲେ। ଭାରତୀୟ ବୋଲର ହର୍ଷିତ୍ ରାଣା 4 ୱିକେଟ୍ ହାସଲ କରିଥିବାବେଳେ ୱାଶିଂଟନ୍ ସୁନ୍ଦର 2 ୱିକେଟ୍ ନେଇଥିଲେ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ 22ତମ ଏସିଆନ୍ ଭାରତ ସମ୍ମିଳନୀକୁ ଆଭାସୀ ମାଧ୍ୟମରେ ଆସନ୍ତାକାଲି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ବିହାର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ପ୍ରଚାର କଲେ ବରିଷ୍ଠ ବିଜେପି ନେତା ଅମିତ ଶାହା। ରାଜସ୍ଥାନର ଜୈସଲମର୍ରେ ଅନୁଷ୍ଠିତ ସେନା କମାଣ୍ଡର ସମ୍ମିଳନୀରେ ଯୋଗଦେଇ ଡିଜିଟାଲ୍ ଓ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କଲେ ପ୍ରତିରକ୍ଷା ମନ୍ତ୍ରୀ। ଆସନ୍ତା 2 ବର୍ଷ ମଧ୍ୟରେ ସ୍ୱଦେଶୀ ଜ୍ଞାନ କୌଶଳରେ ମୋବାଇଲ୍ ଫୋନ୍ ଯନ୍ତ୍ରାଂଶର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବ ଭାରତ କହିଲେ ବିଭାଗୀୟ ମନ୍ତ୍ରୀ। ଏବଂ ସିଡ୍ନୀ ଦିନିକିଆ ତୃତୀୟ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ 9 ୱିକେଟ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।